आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुखिया खबर, संविधान हेउछे देशर मार्गदर्शक। आकाशवाणी मन की बात कार्यक्रम जरिए कहले प्रधानमंत्री। कलाहांडी जिला गोलामुंडा ब्लॉक रो चासिंगर कले प्रशंसा। संबलपुर ठाने द सागा अफ कुदोपाली द अनसंग स्टोरी अफ 1857 बही के उन्मोचन कले केन्द्र शिक्षामंत्री। बरगढ़ धनुयात्रा लागि प्रोत्साहन टंका 1 कोटी के बढ़ाले राज्य सरकार। और हॉकी इंडिया लीग थी आज बिरसा मुंडा स्टेडियम ठाने चली 2टा मैच। एथर पूरा खबर, संविधान होउछे देशर मार्गदर्शक। आइबा जनवरी 26 तारीख आमर संविधान 75 बछर पूरा करबार के जाउछे। इटा समस्तंकर लागि गुटे गौरवर विषय बोली प्रधानमंत्री नरेन्द्र मोदी कहिछन। आकाशवाणी मन की बात कार्यक्रम थी संबोधन करी प्रधानमंत्री कहिछन, संविधान परंपरा सहित साधारण लोक को जुड़वा लगी गुटे खास वेबसाइट constitution75.com रो प्रचलन करा जाइछे। ई वेबसाइट जरिए संविधान के पढ़वार संगे निजर वीडियो रिकॉर्डिंग भी अपलोड करा जाय परबा। प्रधानमंत्री प्रयागराज ठाने आईवा 13 तारीख नुबारे महाकुंभ मेला विषय आलोचना करें। महाकुंभ खाली गोटे बृहत समागम नुहे, इटा देशर विविधता के दर्शाउछे। पहला करी ई बछर कुंभ मेला न कृत्रिम बुद्धिमता एआई चाटबॉट रो व्यवहार हबा। भारतीय एनिमेशन फिल्म नियमित चलचित्र आर टीवी धारावाहिक लोकप्रियता देशर सृजन उद्यम के दर्शाउछे बोली प्रधानमंत्री कहिछन। एनिमेशन सीरीज माने छुआ मानकर उपरे सकारात्मक प्रभाव पकाउछे। चलचित्र शिल्प देशर अर्थनीति के त्वरान्वित करवार्थी सहायक होछे। एक भारत श्रेष्ठ भारत भावना के चलचित्र जगत बरकस करिपारिछे बोली श्री मोदी कहिछन। आइबा बछर देशे पहला थर लागि विश्व ऑडियो भिजुआल मनोरंजन शिखर सम्मेलनी आयोजित हेबाके जाउछे बोली प्रधानमंत्री कहिछन। स्वास्थ्य क्षेत्र थी प्रधानमंत्री 2टा बड़ उपलब्धि भावे जनइछन। विश्व स्वास्थ्य संगठन रिपोर्ट अनुसार 2015-2023 भितरे भारत न मलेरिया रोगी आर सेथिर लागि होतवा मृत्यु संख्या 80% कमीछे। इटा गुटे बहुत बड़ सफलता है। भारत न ठीक समय थी कर्कट चिकित्सा मूल हेबार संभावना बढ़ीछे। इथि आयुष्मान भारत योजना गुटे बड़ भूमिका नेउछे। 90% कर्कट रोगी ई योजना जरिए ठीक समय थी चिकित्सा सुविधा पाइपारुछन, जेनथिर लागि कर्कट चिकित्सा थी आर्थिक समस्या भी बहुत परिमाण थी कमी जाइछे।
आयुष्मान भारत योजना, इस योजना की वजह से कैंसर के 90% मरीज समय पर अपना इलाज शुरू करा पाए हैं। आयुष्मान भारत योजना उनके लिए बड़ा संबल बनी है। अब वो आगे बढ़कर अपना इलाज कराने के लिए आ रहे हैं। आयुष्मान भारत योजना ने कैंसर के इलाज में आने वाली पैसों की परेशानी को काफी हद तक कम किया है।
प्रधानमंत्री कलाहांडी जिलार गोलामुंडा ब्लॉक रो चासी मानकर प्रशंसा करी कहिछन। ई चासी माने कम पायन व्यवहारथि सफलतार सहित चास करी परिबा उत्पादन क्षेत्रथि विप्लव आनिछन। गोलामुंडार 10 जन चासींकर गुटे गोष्ठी कृषक उत्पादक संघ नाथि गुटे संगठन स्थापना करी परिबा चासथि आधुनिक ज्ञान कौशलर व्यवहार मूल करथिले। ई संघ आइज बहु कोटी टंकार व्यवसायथि बदलीछे। 45 जन महिला कृषकंकर सहित 200 नो अयत्का चासी ई संघ संगे जुड़िछन बोली प्रधानमंत्री कहिछन। आइबा बछर भारत सफलतार नुआ शिखर के छिंबा बोली प्रधानमंत्री कहिछन। मन की बात कार्यक्रम थी प्रधानमंत्री गोलामुंडा चासींकर प्रशंसा करबार उतरु कृषक उत्पादक संघर चासी कृष्णचंद्र नाग आकाशवाणी के कहिछन।
जे चाष कम आम 200 चाषी आम ए जोड़ी करग को 2000 चाषी करने संकल्प नौ आग को 2000 चाषी करदेव बोलिक बहुत आशा अच्छी। प्रधानमंत्री तरफ जहाँ भी बार्ता आसाला से माने शुणी बहुत खुशी थी। मु भी बहुत खुशी हो प्रधानमंत्री सर कथा शुणी मु बहुत धन्यवाद देवी प्रधानमंत्री को कथार आम बहुत खुशी होमको तार कौन वाक्य ना जमी आमको खुशी मिली।
मुख्यमंत्री मोहन चरण माझी, उपमुख्यमंत्री कनक बर्धन सिंहदेव आर प्रभाती परिडा राज्यर भिन्न भिन्न जगह गस्त करी आज अदिनिया बर्षाती हेतबा नुकसान रो समीक्षा करिछन। मुख्यमंत्री श्री माझी आज नयागढ़ जिला रणपुर गस्त करी अदिनिया बर्षाती हेतबा फसल नुकसान रो समीक्षा करिछन। इतार सहित मुख्यमंत्री कांडपड़ा आर मझियापड़ा पंचायत चाषी मानकर संगे आलोचना करिछन। मुख्यमंत्री सहित राजस्व मंत्री सुरेश पुजारी आर बाचस्पति सुरमा पाढ़ीभिल उपस्थित थिले। सेड़े उपमुख्यमंत्री कनक बर्धन सिंहदेव कटक जिला नियाली ब्लॉक रो जलहारपुर पंचायत रो सोलमुंगा ठाने फसल नुकसान रो समीक्षा करी चासी आर विभागीय अधिकारी मानकर संगे आलोचना करिछन। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଲ୍ ଆଜି ଭଦ୍ରକ ଜିଲ୍ଲାକେ ଯାଇକରି ଫସଲ ନୁକସାନର ତଦାରଖ କରିଛନ୍। ଏତା ଋତୁରୁ ଉପମୁଖ୍ୟମନ୍ତ୍ରୀ ବନ୍ତ ବ୍ଲକର କେତେଟା ଜାଗା ଯାଇକରି ସ୍ଥିତିର ଅନୁଧ୍ୟାନ କରିବାର ସହିତ ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଥିଲେ। ନୁକସାନର ତୁର୍ତ୍ତି ଆକଳନ କରି ରିପୋର୍ଟ ଦେବାରକେ ଜିଲ୍ଲା ପ୍ରଶାସନକେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଫସଲର ନୁକସାନର ଆକଳନ ସରିଲା ଉତରୁ ଭର୍ଣ୍ଣା ଦେବାର ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ତରଫୁ ପ୍ରକାଶିତ ଦ ସାଗା ଅଫ୍ କୁଦୋପାଲି ଦ ଅନ୍ସଙ୍ଗ୍ ଷ୍ଟୋରି ଅଫ୍ 1857 ବହିକେ ଉନ୍ମୋଚନ କରିଛନ୍। ଏହି ଉଦ୍ଧେ ସମ୍ବଲପୁର ତପସ୍ୱିନୀ ହଲ୍ଠାରେ ଆଜି ଉପରବେଲା ହୋଇଥିବା ଗୋଟିଏ ସମାରୋହରେ ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁର ଆର୍ କୁଦୋପାଲି ମାଟିର କିଛି ତତ୍ତ୍ୱ ଅଛେ ଯେନ୍ଟାକି ବଳିଦାନ ଲାଗି ତହ କହୁଛେ। 30 ଡିସେମ୍ବର 1857 ମସିହାଥି କୁଦୋପାଲି ଘାଟି ଉପରେ ଇଂରେଜମାନେ ଅତର୍କିତ ଆକ୍ରମଣ କରିଥିଲେ। ସେଦିନ ରଣଭୂମି କୁଦୋପାଲି ଘାଟିନ ସାମ୍ନାସାମ୍ନି ହୋଇଥିବା ଲଢ଼େଇଥି ବୀର ସୁରେନ୍ଦ୍ର ସାଏଙ୍କର ଭାଇ ଛବିଳ ସାଏଙ୍କର ସହିତ 35 ଜଣ ବୀର ସଂଗ୍ରାମୀ ଶହୀଦ ହୋଇଥିଲେ। 11 ଜଣ ସଂଗ୍ରାମୀ ଗିରଫ ହୋଇଥିଲେ ଆର୍ 4 ଜଣଙ୍କୁ ଇଂରେଜ ସରକାର ଫାଶୀ ଦେଇଥିଲେ। ଏଥି ମୋଟ 57 ଜଣ ଶହୀଦ ହୋଇଥିଲେ। କୁଦୋପାଲିର ଇ ବଳିଦାନର ଗାଥା ଦ ସାଗା ଅଫ୍ କୁଦୋପାଲି ବହିତେ ଉଲ୍ଲେଖ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ମୁଁ ଓଡ଼ିଶା ଇତିହାସର ବିଦ୍ୟାର୍ଥୀ ହେବା ପରେ ବି ବୀର ସୁରେନ୍ଦ୍ର ସାଏଙ୍କର ବିଶାଳ ସଚ୍ଚାହାସୀ ନେତୃତ୍ୱର ସମର୍ଥକ ଆଉ ହେଲା ପରେ ବି କୁଦୋପାଲିରେ ଗୋଟିଏ ଜାଗାରେ 57 ଜଣଙ୍କର ଗୋଟିଏ ଦିନରେ ଗୁଳିରେ ହତ୍ୟା କରାଯାଇଥିଲା ଏ ପ୍ରକାର ତଥ୍ୟ ମୁଁ ଅବଗତ ହୋଇଥିଲି। ମୋ ପାଇଁ ଗ୍ଲାନିର ଦିନ ଥିଲା।
ସମାରୋହଟି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧିଭୂଷଣ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆର୍ ବହୁତ ସିଆନସୁଜନ ଉପସ୍ଥିତ ଥିଲେ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକେ ଇ ବଛର ଜାକଜମକ୍ତି ପାଳନ କରିବାର ଲାଗି ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଭୁବନେଶ୍ୱରର ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀ ଇ ବାବଦେ ସୂଚନା ଦେଇକରି କହିଛନ୍ ଯେ ଧନୁଯାତ୍ରା ଆୟୋଜନ ଲାଗି ସଂସ୍କୃତି ବିଭାଗ ତରଫୁ ପ୍ରୋତ୍ସାହନ ଟଙ୍କାକେ 10 ଲକ୍ଷ ନୁ 1 କୋଟିକେ ବଢ଼ାଯାଇଛେ। ଏତାର ଛଡ଼ା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟଟନ ବିଭାଗ ଭିଲ୍ ଅୟତ୍କା 50 ଲକ୍ଷ ଟଙ୍କା ଦେବା। ଧନୁଯାତ୍ରାଥି ପାଖାପାଖି 160 ନୁ 180 ଜଣ କଳାକାର ଭାଗ ନେସନ୍ ଆର୍ ସରକାରଙ୍କ ତରଫୁ ସମକୁ 10,000 ଟଙ୍କା ଲେଖା ଦିଆଯିବା ବୋଲି ମନ୍ତ୍ରୀ କହିଛନ୍। ଏ ବଛର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ତରଫୁ ଧନୁଯାତ୍ରାର ପ୍ରାମାଣିକ ବୃତ୍ତଚିତ୍ର ଭିଲ୍ ପ୍ରସ୍ତୁତ କରାଯିବା। ଧନୁଯାତ୍ରାକେ ୟୁନେସ୍କୋ ମାନ୍ୟତା ଲାଗି ଗୋଟିଏ ବିଶେଷଜ୍ଞ ଦଲ ଗଠନ କରାଯିବା। ଏ ବଛର ନୁ ସଂସ୍କୃତି ବିଭାଗ ତରଫୁ ଧନୁଯାତ୍ରା.com ନାଁଥି ଗୋଟିଏ ଖାସ୍ ପୋର୍ଟାଲ୍ ଆର୍ ୱେବ୍ସାଇଟ୍ କରାଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ସୂଚନା ଦେଇଛନ୍। ଇଂରାଜୀ ନୂଆ ବଛର ଆଘନୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟଠାରେ ରୂପା ଛାଉଣୀ କରାଯିବାରକେ ଲକ୍ଷ୍ୟ ରଖାଯାଇଛେ। ଏଥିଲାଗି ଲୁହା ଭାଡ଼ା ବନ୍ଧାଯାଇକରି କାମ ଜାରି ରହିଛେ। ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ରୂପା ଛାଉଣୀ ପ୍ରକ୍ରିୟା ମୂଲ ହୋଇଥିବା ବେଳେ ସିଂହଦ୍ୱାର ଗୁମୁଟ ବନ୍ଦ ଥିବା ସମୟଥି ଏ କାମ କରାଯାଉଛେ। ଏତାର ଆଘନୁ ସିଂହଦ୍ୱାର କବାଟର ରୂପା ଛାଉଣୀ ସହିତ ସାତପାହାଚ, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହେରଣ ଦ୍ୱାର ଆର୍ ଭୋଗମଣ୍ଡପ ଦ୍ୱାରକେ ରୂପା ଛାଉଣୀ କରାଯାଇଛେ। କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ସୁକୁନାଳ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଲାଗି 3 ଜଣଙ୍କର ଜୀବନ ଯିବାର ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍। ମୁଖ୍ୟମନ୍ତ୍ରୀ ମୃତକଙ୍କର ପରିବାରକେ 2 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଟଙ୍କା ଘୋଷଣା କରିଛନ୍। ଏତାର ସହିତ ଗୁରୁତର ଆହତଙ୍କର ଚିକିତ୍ସା ବ୍ୟବସ୍ଥା ଲାଗି ସେ ନିର୍ଦ୍ଦେଶ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଡକ୍ରି ଘାଟି ପାଶେ ଯାତ୍ରୀବାହୀ ବସ୍ ଉଲ୍ଟି ଯିବାରୁ ଦୁର୍ଘଟଣା ଜାଗାନ ଡ୍ରାଇଭରଙ୍କ ସହିତ 3 ଜଣଙ୍କର ମୃତ୍ୟୁ ହୋଇଥିଲା ଆର୍ 35 ଜଣ ଜଖମ ହୋଇଥିଲେ। ସୂଚନା ପାଇକରି ବିଏସ୍ଏଫ୍ ଯବାନ ଆର୍ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତାର ପୁରୁଷ ବର୍ଗଥି ଆଜି 2 ମ୍ୟାଚ୍ ଧାରିଥିଲା। ବେଲବୁରାର 6 ବଜେ ହାଇଦ୍ରାବାଦ ତୋଫାନ୍ସ ଆର୍ ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ଜାରି ରହିଛେ। ରାତି 8:15 ତାମିଲନାଡୁ ଡ୍ରାଗନ୍ସ ଆର୍ ସୁର୍ମା ହକି କ୍ଲବ୍ ଭିତରେ ଖେଲ୍ ହେବା। ଏହି 2ଟାଯାକ ମ୍ୟାଚ୍ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ହେବା। ଇନ ଜଣାଇ ଦିଆଯାଇପାରେ ଯେ ଗଲାକାଲିଠାରୁ ମୂଲ ହୋଇଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ଟି ଦିଲ୍ଲୀ ଏସ୍ଜି ପାଇପର୍ସ 4-2 ଗୁଣାସିକା ଦଲକେ ହରାଇଥିଲା। ସମ୍ବଲପୁରୀ ଗୀତର ପ୍ରଖ୍ୟାତ ଶିଳ୍ପୀ ଫକୀର ପଟ୍ଟନାୟକଙ୍କର ସ୍ମୃତି ଉଦ୍ଦେଶ୍ୟ ସୁବର୍ଣ୍ଣପୁର ଭୀମଭୋଇ କଳା ପରିଷଦ ତରଫୁ ସୋନପୁରଠାରେ ଗୋଟିଏ ସାଂସ୍କୃତିକ ସମାରୋହ ହୋଇଯାଇଛି। ଏହି ଅବସରରେ ହାଇକୋର୍ଟର ଆଘର ବିଚାରପତି ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଲୋକଗୀତକେ ଦେଶ ବିଦେଶୀ ପରିଚିତ କରିଥିବା ସଙ୍ଗୀତଜ୍ଞ ଫକୀର ପଟ୍ଟନାୟକଙ୍କୁ ଜଷ୍ଟିସ୍ ଦାସ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସୁବର୍ଣ୍ଣପୁର ମାଟିକେ ଭିନ୍ ଭିନ୍ କ୍ଷେତ୍ରଟି ପ୍ରତିଷ୍ଠା ଦେଇଥିବା 30 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ କହିଲେ ପ୍ରଧାନମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କର କଲେ ପ୍ରଶଂସା। ସମ୍ବଲପୁରଠାରେ ଦ ସାଗା ଅଫ୍ କୁଦୋପାଲି ଦ ଅନ୍ସଙ୍ଗ୍ ଷ୍ଟୋରି ଅଫ୍ 1857 ବହିକେ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବରଗଡ଼ ଧନୁଯାତ୍ରା ଲାଗି ପ୍ରୋତ୍ସାହନ ଟଙ୍କା 1 କୋଟିକେ ବଢ଼ାଲେ ରାଜ୍ୟ ସରକାର। ଆଉର୍ ହକି ଇଣ୍ଡିଆ ଲିଗ୍ ଥି ଆଜି ବିର୍ସାମୁଣ୍ଡା ଷ୍ଟାଡିୟମ୍ଠାରେ ଚାଲିଛେ 2ଟା ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।